ଆଦିପୁସ୍ତକ 36 ପର୍ବ ଏସୋର ବଂଶାବଳୀ ତାହାର ଅନ୍ୟତର ନାମ ଇଦୋମ ଏସୋ କିଣାନୀୟମାନଙ୍କର ଦୁଇ କନ୍ୟାକୁ ଅର୍ଥାତ୍ ହିତୀୟ ଏଲୋନର କନ୍ୟା ଆଦାକୁ ଓ ଅନାର କନ୍ୟା ହିଦିୟ ସିବିଓନର ପୌତ୍ରୀ ଅହିଲିବାମାକୁ ତଦ୍ଭିନ୍ନ ନବାୟତର ଭଗିନୀକି ଅର୍ଥାତ୍ ଇସ୍ମାଏଲର କନ୍ୟା ବାସମତକୁ ବିବାହ କଲା। ଅନନ୍ତର ଏସୋର ଔରସରେ ଆଦା ଇଲିଫସ୍କୁ ଓ ବାସମତ ରୁଏଲକୁ ପ୍ରସବ କଲେ। ଆଉ ଅହିଲିବାମା ଜିଉସ୍ ଜାଲମ୍ ଓ କୋରହକୁ ପ୍ରସବ କଲା। ଏସୋର ଏହି ସମସ୍ତ ସନ୍ତାନ କିଣାନ ଦେଶରେ ଜନ୍ମିଥିଲେ। ଅନନ୍ତର ଏସୋ ଆପଣା ଭାର୍ଯ୍ୟାଗଣ ଓ ପୁତ୍ର କନ୍ୟାଗଣ ଓ ଗୃହସ୍ଥିତ ଅନ୍ୟାନ୍ୟ ସମସ୍ତ ଲୋକଙ୍କୁ ପୁଣି ଆପଣାର ସମସ୍ତ ପଶୁଆଦି ଓ କିଣାନ ଦେଶରେ ଉପାର୍ଜିତ ସମସ୍ତ ସମ୍ପତ୍ତି ଘେନି ଆପଣା ଭ୍ରାତା ଜାକୁବ ନିକଟରୁ ଅନ୍ୟ ଦେଶକୁ ପ୍ରସ୍ଥାନ କଲା। ଯେହେତୁ ସେମାନଙ୍କର ସମ୍ପତ୍ତି ପ୍ରଚୁର ଥିବାରୁ ସେମାନେ ଏକତ୍ର ବାସ କରିପାରିଲେ ନାହିଁ, ପୁଣି ସେମାନଙ୍କର ପଶୁଆଦି ହେତୁରୁ ସେହି ପ୍ରବାସ ସ୍ଥାନରେ ନିର୍ବାହ ଚଳିଲା ନାହିଁ। ଏହି ରୂପେ ଏସୋ ସେଇର ପର୍ବତରେ ବାସ କଲା। ସେହି ଏସୋର ଅନ୍ୟତର ନାମ ଇଦୋମ। ଆଉ ସେଇର ପର୍ବତସ୍ଥ ଇଦୋମୀୟମାନଙ୍କର ପୂର୍ବପୁରୁଷ ଏସୋର ବଂଶାବଳୀ। ଏସୋର ସନ୍ତାନମାନଙ୍କର ନାମ ଏହି ଏସୋର ଆଦା ନାମ୍ନୀ ଭାର୍ଯ୍ୟାର ପୁତ୍ର ଇଲିଫସ୍ ଓ ବାସମତ ନାମ୍ନୀ ଭାର୍ଯ୍ୟାର ପୁତ୍ର ରୁଏଲ। ପୁଣି ଇଲିଫସ୍ର ପୁତ୍ର ତୈମନ୍ ଓ ଓମାର ଓ ସଫୋ ଓ ଗୈତମ୍ ଓ କଂସୁ। ପୁଣି ଏସୋର ପୁତ୍ର ଇଲିଫସ୍ର ତିମ୍ନା ନାମ୍ନୀ ଏକ ଉପପତ୍ନୀ ଥିଲା। ସେ ଇଲିଫସ୍ର ଅମାଲେକକୁ ପ୍ରସବ କଲା। ଏମାନେ ଏସୋର ପତ୍ନୀ ଆଦାର ସନ୍ତାନ। ରୁଏଲର ପୁତ୍ର ନହତ୍ ଓ ସେରହ ଓ ସମ ଓ ମିଶା ଏମାନେ ଏସୋର ଭାର୍ଯ୍ୟା ବାସମତର ସନ୍ତାନ। ପୁଣି ସିବିଓନର ପୌତ୍ରୀ ଅନାର କନ୍ୟା ଯେ ଅହଲିବାମା ଏସୋର ଭାର୍ଯ୍ୟା ଥିଲା, ତାହାର ସନ୍ତାନ ଜିଉସ୍ ଓ ଜାଲମ୍ ଓ କୋରହ। ଏସୋର ସନ୍ତାନମାନଙ୍କର ରାଜାବଳୀ। ଏସୋର ଜ୍ୟେଷ୍ଠ ପୁତ୍ର ଯେ ଇଲିଫସ୍, ତାହାର ପୁତ୍ର ରାଜା ତୈମନ୍ ଓ ରାଜା ଓମାର ଓ ରାଜା ସଫୋ ଓ ରାଜା କନସ୍ ଓ ରାଜା କୋରହ ଓ ରାଜା ଗୈତମ୍ ଓ ରାଜା ଅମାଲେକ। ଇଦୋମ ଦେଶରେ ଇଲିଫସ୍ ବଂଶୀୟ ଏହି ରାଜଗଣ ଆଦାର ସନ୍ତାନ ଥିଲେ। ଏସୋର ପୁତ୍ର ରୁଏଲର ସନ୍ତାନ ରାଜା ନହତ୍ ଓ ରାଜା ସେରହ ଓ ରାଜା ସମ୍ମ ଓ ରାଜା ମିଶା। ଇଦୋମ ଦେଶରେ ରୁଏଲ ବଂଶୀୟ ଏହି ରାଜାମାନେ ଏସୋର ଭାର୍ଯ୍ୟା ବାସମତର ସନ୍ତାନ ଥିଲେ। ପୁଣି ଏସୋର ଭାର୍ଯ୍ୟା ଅହଲିବାମାର ସନ୍ତାନ ରାଜା ଜିଉସ୍ ଓ ରାଜା ଜାଲମ୍ ଓ ରାଜା କୋରହ। ଅନାର କନ୍ୟା ଯେ ଅହଲିବାମା ଏସୋର ଭାର୍ଯ୍ୟା ଥିଲା, ଏମାନେ ତାହାର ସନ୍ତାନ। ଏମାନେ ଏସୋର ଅର୍ଥାତ୍ ଇଦୋମର ସନ୍ତାନ ଓ ଏମାନେ ସେମାନଙ୍କର ରାଜା। ପୂର୍ବକାଳରେ ସେହି ଦେଶ ନିବାସୀ ହୋରିୟ ସେଇରର ସନ୍ତାନ ଲୋଟନ୍ ଓ ସୋବୋଲ୍ ଓ ସିବିଓନ୍ ଓ ଅନା ଓ ଦିଶନ୍ ଓ ଏସର ଓ ଦିଶନ୍ ସେଇରର ଏହି ପୁତ୍ରଗଣ ଇଦୋମ ଦେଶର ହୋରିୟ ବଂଶଜ ରାଜା ଥିଲେ। ଲୋଟନର ପୁତ୍ର ହୋରି ଓ ହେମମ୍ ପୁଣି ଲୋଟନର ତିମ୍ନା ନାମ୍ନୀ ଭଗିନୀ ଥିଲା। ପୁଣି ସୋବୋଲର ପୁତ୍ର ଅବଲନ୍ ଓ ମାନହତ୍ ଓ ଏବଲ୍ ଓ ସଫ ଓ ଓନମ୍। ପୁଣି ସିବିଓନର ପୁତ୍ର ଅୟା ଓ ଅନା। ଏହି ଅନା ଆପଣା ପିତା ସିବିଓନର ଗଧ ଚରାଇବା ସମୟରେ ପ୍ରାନ୍ତରରେ ଉଷ୍ଣ ଜଳର ଝର ଆବିଷ୍କାର କଲା। ସେହି ଅନାର ପୁତ୍ର ଦିଶୋନ୍ ଓ କନ୍ୟା ଅହଲିବାମା। ପୁଣି ଦିଶୋନ୍ର ପୁତ୍ର ହିମଦୋନ୍ ଓ ଇସବନ୍ ଓ ଜିତ୍ରନ୍ ଓ କରାନ୍। ଏସାରର ପୁତ୍ର ବିଲହନ୍ ଓ ସାବନ୍ ଓ ଜାକନ୍। ପୁଣି ଦିଶନର ପୁତ୍ର ଉସ୍ ଓ ଅଗନ୍। ହୋରିୟ ବଂଶର ରାଜା ଏହି ରାଜା ଲୋଟନ୍ ଓ ରାଜା ସୋବୋଲ୍ ଓ ରାଜା ସିବିଓନ ଓ ରାଜା ଅନ୍ନା ଓ ରାଜା ଦିଶନ୍ ଓ ରାଜା ଏସର ଓ ରାଜା ଦିଶନ୍। ଏମାନେ ସେଇର ଦେଶର ହୋରିୟ ବଂଶର ରାଜା ଥିଲେ। ଆଉ ଇସ୍ରାଏଲୀୟ ସନ୍ତାନମାନଙ୍କ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହି ରାଜାମାନେ ଇଦୋମ ଦେଶରେ ରାଜ୍ୟ କଲେ। ବିଓରର ବେଲା ନାମକ ପୁତ୍ର ଇଦୋମ ଦେଶରେ ରାଜତ୍ୱ କଲା। ତାହାର ରାଜଧାନୀର ନାମ ହିନ୍ ହାବା। ବେଲାର ମରଣ ଉତ୍ତାରେ ତାହା ପଦରେ ବସ୍ରା ନିବାସୀ ସେରହର ପୁତ୍ର ଜୋବବ୍ ରାଜତ୍ୱ କଲା। ପୁଣି ଯୋବବର ମରଣ ଉତ୍ତାରେ ତୈମନ ଦେଶୀୟ ହୁସମ ତାହା ପଦରେ ରାଜତ୍ୱ କଲା। ହୁସମର ମରଣ ଉତ୍ତାରେ ବହଦର ପୁତ୍ର ଯେ ହଦଦ ମୟାବ କ୍ଷେତ୍ରରେ ମିଦିଅନକୁ ଜୟ କଲା, ସେ ତାହା ପଦରେ ରାଜତ୍ୱ କଲା। ତାହାର ରାଜଧାନୀର ନାମ ଅବିତ। ହଦରର ମରଣ ଉତ୍ତାରେ ମସ୍ରେକା ନିବାସୀ ସମ୍ନ ତାହା ପଦରେ ରାଜତ୍ୱ କଲା। ପୁଣି ସମ୍ନର ମରଣ ଉତ୍ତାରେ ଫରାତ ନଦୀର ନିକଟସ୍ଥ ରାହୋବତ ନିବାସୀ ସୌଲ ତାହା ପଦରେ ରାଜତ୍ୱ କଲା। ସୌଲର ମରଣ ଉତ୍ତାରେ ଅକବରର ପୁତ୍ର ବାଲହାନାନ ତାହା ପଦରେ ରାଜତ୍ୱ କଲା। ପୁଣି ଅକବରର ପୁତ୍ର ବାଲହାନାନର ମରଣ ଉତ୍ତାରେ ହଦର ତାହା ପଦରେ ରାଜତ୍ୱ କଲା। ତାହାର ରାଜଧାନୀର ନାମ ପାଉ ଓ ତାହାର ଭାଜ୍ୟାର ନାମ ମହେଟବେଲ ଥିଲା। ସେ ମଟ୍ରେଦର ପୁତ୍ରୀ ଓ ମେସାହଦର ପୌତ୍ରୀ। ଏସଠାରୁ ଉତ୍ପନ୍ନ ପୁଣି ଗୋଷ୍ଠୀ ଓ ସ୍ଥାନ ଓ ନାମ ଭେଦାନୁସାରେ ଯେଉଁ ଯେଉଁ ରାଜା ଥିଲେ ସେମାନଙ୍କ ନାମାବଳୀ, ଯଥା ରାଜା ତିମ୍ନା ଓ ରାଜା ଅଳକା ଓ ରାଜା ଜିଥେତ ଓ ରାଜା ଅହଲିବାମା ଓ ରାଜା ଏଲା ଓ ରାଜା ପିନୋନ ଓ ରାଜା କନସ ଓ ରାଜା ତୈମନ ଓ ରାଜା ମିଦସର ଓ ରାଜା ମଗଦିଏଲ ଓ ରାଜା ଇରମ। ଏମାନେ ଆପଣା ଆପଣା ଅଧିକୃତ ଦେଶରେ ବସତି ସ୍ଥାନାନୁସାରେ ଇଦୋମର ରାଜଗଣ ଥିଲେ। ଇଦୋମୀୟମାନଙ୍କର ଆଦିପୁରୁଷ ଏସର ବୃତ୍ତାନ୍ତ ସମାପ୍ତ।